ଆସିଥିଲା ଯମୁନା କୂଳେ ମୁହଁ ସଞ୍ଜରେ ରାଧା ବସିଥିଲା ଯମୁନା କୂଳେ ମୁହଁ ସଞ୍ଜରେ ଏଡ଼ିକି ଚଗଲି ସେ କଳା କୋଇଲି କାହ୍ନୁ ବୋଲି ଡାକି ଦେଲା ସେତିକି ବେଳେ ହେ ନିଆଁ ଲାଗିଗଲା 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 ରାଧା ମନରେ ନିଆଁ ଲାଗିଗଲା 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 ରାଧା ମନରେ ରାଧିକା ମନରେ ନିଆଁ ଲାଗିଛି ଏମିତି କିଏ ଦେଖିବ ନ ତାକୁ କିଏ ଲିଭେଇବ ତା ଦୁଇ ନୟନ ପରା ଲୁହର ଝରଣା କିଏ ପୋଛିବ ନ କିଏ ଅଟକେଇ ଦବ ରାଧା କାନ୍ଦୁଥିଲା କଦମ୍ବ ମୂଳେ ଜହ୍ନରାତିରେ ରାଧା କାନ୍ଦୁଥିଲା କଦମ୍ବ ମୂଳେ ଜହ୍ନରାତିରେ ଏଡ଼ିକି ବଗୁଲି ସେ କଳା କୋଇଲି ବଂଶୀ ବୋଲି ଡାକି ଦେଲା ସେତିକି ବେଳେ ହାଏ ନିଆଁ ଲାଗିଗଲା 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 ରାଧା ମନରେ ନିଆଁ ଲାଗିଗଲା 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 ରାଧା ମନରେ ମଣିଷ ତାର ଯାଇଛି ସୁଦୂରେ ନିଦ ଭାଙ୍ଗି ଯାଏ ତାର ରାତି ଅଧଟାରେ ଓ ତା ମନ ମନ୍ଦିରେ ଯିଏ ପୂଜାର ଈଶ୍ୱର ସିଏ ବୁଝିଲାନି ପରା ଦୁଃଖ ରାଧିକାର ରାଧା ବସିଥିଲା ଚୁଲି ପାଖରେ ଶୀତ ସକାଳେ ରାଧା ବସିଥିଲା ଚୁଲି ପାଖରେ ଶୀତ ସକାଳେ ଏଡ଼ିକି ପାଗିଳି ସେ କଳା କହିଲି କାନ୍ଦୁଛୁ କି କହିଦେଲା ସେତିକି ବେଳେ ହାଏ ନିଆଁ ଲାଗିଗଲା 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 ରାଧା ମନରେ ନିଆଁ ଲାଗିଗଲା 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 ରାଧା ମନରେ ନିଆଁ ଲାଗିଗଲା 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 ରାଧା ମନର।